ଚବିଶ ଜଣେ ଲୋକ ତାଙ୍କ ପୁତ୍ରଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ସେ ପୁଅଙ୍କୁ ଗୋଟିଏ ମନ୍ଧ ଆତ୍ମା ଥରକୁ ଥର ତାଙ୍କୁ ମାରିଦେବାକୁ କଷ୍ଟ ଦେଉଥିଲା। ସେ ମନ୍ଧ ଆତ୍ମା ଯୀଶୁଙ୍କୁ ଦେଖି ବାଳକକୁ ମୁଡ଼ି ଭୂମିରେ ପକାଇଦେଲା। ପିତା କହିଲେ, ଯୀଶୁ ଆପଣ ଯଦି କିଛି କରିପାରନ୍ତି ଆମକୁ ସାହାଯ୍ୟ କରନ୍ତୁ। ଯୀଶୁ କହିଲେ ଯେ ବିଶ୍ୱାସ କରେ ତା ପକ୍ଷରେ ସମସ୍ତ ସମ୍ଭବ। ତତ୍ପରେ ଯୀଶୁ ସେ ମନ୍ଦ ଆତ୍ମାଠାରୁ ବାହାରିଯିବାକୁ ଆଦେଶ ଦେଲେ। ଉଚ୍ଚସ୍ୱର କରି ମନ୍ଦ ଆତ୍ମା ତାଠାରୁ ବାହାରିଗଲା, ପୁଣି ଆଉ କେବେ ମଧ୍ୟ ପ୍ରବେଶ କରି ନାହିଁ। ପୃଥିବୀର ବର୍ତ୍ତମାନ ଓ ପରବର୍ତ୍ତୀ ସମସ୍ତ ମନ୍ଦ ଆତ୍ମାମାନଙ୍କ ଉପରେ ଯୀଶୁଙ୍କର କ୍ଷମତା ଅଛି। ଏହି ଘଟଣାର ଅଳ୍ପ ଦିନ ପରେ ଯିହୁଦୀ ନେତାମାନେ ଯୀଶୁଙ୍କୁ ମାରିଦେଲେ, କିନ୍ତୁ ତାପରେ ପୃଥିବୀର ସବୁର ବଡ଼ ଆଶ୍ଚର୍ଯ୍ୟକର୍ମ ଘଟିଲା। ଯୀଶୁ ମୃତ୍ୟୁରୁ ପୁନରୁତ୍ଥିତ ହେଲେ। ଶୈତାନ ଓ ମୃତ୍ୟୁକୁ ଅନନ୍ତକାଳ ପାଇଁ ଯୀଶୁ ପରାଜୟ କଲେ, କାରଣ ଯୀଶୁ ହିଁ ଏକମାତ୍ର ସତ୍ୟ ଈଶ୍ୱରଙ୍କ ପୁତ୍ର।